ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଉଛି ଭିଭିଜି ରାମଜୀ ଆଇନ. ଆଇନ ଅଧୀନରେ ମଜୁରୀ ବୃଦ୍ଧି ନେଇ ବିଜ୍ଞପ୍ତି ପ୍ରକାଶ କଲେ କେନ୍ଦ୍ର ସରକାର. ଶାନ୍ତି, ସ୍ଥିରତା ଏବଂ ଆଞ୍ଚଳିକ ସହଯୋଗକୁ ସମର୍ଥନ କରିବାରେ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ଉଚ୍ଚ ପ୍ରଶଂସା କଲେ ଇରାନ୍ର ରାଷ୍ଟ୍ରପତି. ପେଟ୍ରୋକେମିକାଲ୍ସ ଉତ୍ପାଦଗୁଡ଼ିକ ଉପରେ ଛାଡ଼ ହୋଇଥିବା ସୀମାଶୁଳ୍କ ସମୟସୀମା ଆସନ୍ତା 15 ତାରିଖକୁ ବୃଦ୍ଧି. ଚଳିତ ବର୍ଷର ଅମରନାଥ ଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି. ଏବଂ ଭାରତ ଇଂଲଣ୍ଡ ପୁରୁଷ ବର୍ଗ T20 5 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ରେ ଆଜି ଖେଳାଯିବ ପ୍ରଥମ ମ୍ୟାଚ୍. ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଭିଭିଜି ରାମଜୀ ଆଇନ 2025 ଆଜିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେଉଛି. ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି. ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ ଗଲେ ଭତ୍ତା ପ୍ରଦାନ କରାଯିବ. ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି. ଭିଭିଜି ରାମଜୀ ଆଇନ ପ୍ରଚଳିତ 2005 ମହାତ୍ମା ଗାନ୍ଧି ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି. ଗ୍ରାମୀଣ ବିକାଶ ସହିତ ସ୍ଥାନୀୟ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଆର୍ଥିକ ସୁରକ୍ଷା ପ୍ରଦାନ ଭଳି ବ୍ୟବସ୍ଥାମାନ ଏହି ନୂତନ ଆଇନରେ ରହିଛି. ନିର୍ଦ୍ଧାରିତ ସମୟସୀମା, ସ୍ୱଚ୍ଛତା ଏବଂ ଦାୟିତ୍ୱପୂର୍ଣ୍ଣ ମଜୁରୀ ପ୍ରଦାନ ଉପରେ ଏହି ଆଇନରେ ବ୍ୟବସ୍ଥା ରହିଛି. ଆଇନର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଯୋଗ୍ୟ ଗ୍ରାମୀଣ ଶ୍ରମିକଙ୍କୁ କାମ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଉଛି. ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହିତ ଘନିଷ୍ଠ ସମନ୍ୱୟ ରକ୍ଷା କରି ସରକାର ଏହି ଆଇନର କାର୍ଯ୍ୟକାରିତା ନେଇ ପଦକ୍ଷେପ ଗ୍ରହଣ କରିଛନ୍ତି. ସମସ୍ତ ପ୍ରକାର ପ୍ରଶାସନିକ, ଆର୍ଥିକ ଏବଂ ବୈଷୟିକ ପ୍ରସ୍ତୁତି ଇତିମଧ୍ୟରେ ଶେଷ ହୋଇଥିବା ମନ୍ତ୍ରୀ ଶ୍ରୀ ଚୌହାନ ସୂଚନା ଦେଇଛନ୍ତି. ବିନା ପ୍ରତିବନ୍ଧକରେ ଆଇନର ସଫଳ କାର୍ଯ୍ୟକାରିତା ପାଇଁ ଆର୍ଥିକ ସମ୍ବଳ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି. 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ନୂଆ ଆଇନ ପ୍ରଣୟନ କରାଯାଇଛି. ଏହି ନୂତନ ଆଇନ ଅଧୀନରେ ସରକାର ବର୍ଦ୍ଧିତ ମଜୁରୀ ମୂଲ୍ୟ ଘୋଷଣା କରିଛନ୍ତି. ଶ୍ରମ ପାଇଁ ପ୍ରତ୍ୟେକ ଦିନର ମଜୁରୀ ବାବଦରେ 327.40 ଟଙ୍କା ପ୍ରଦାନ କରାଯିବ. ମନରେଗା ଯୋଜନା ଅଧୀନରେ ଦିଆଯାଉଥିବା ମଜୁରୀଠାରୁ ଏହା 10% ଅଧିକ. ତେବେ କେତେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଏହି ନୂତନ ଆଇନ ଅଧୀନରେ ମଜୁରୀକୁ ଆହୁରି ଅଧିକ ବୃଦ୍ଧି କରିଥିବା ସୂଚନା ମିଳିଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଟେଲିଫୋନ୍ ଯୋଗେ ଇରାନ୍ର ରାଷ୍ଟ୍ରପତି ଡକ୍ଟର ମାସୁଦ୍ ପେଜେସ୍କିଆନ୍ଙ୍କ ସହ ଆଲୋଚନା କରିଛନ୍ତି. ପଶ୍ଚିମ ଏସିଆ ପରିସ୍ଥିତି ନେଇ ସାମ୍ପ୍ରତିକ ପଦକ୍ଷେପଗୁଡ଼ିକ ଉପରେ ରାଷ୍ଟ୍ରପତି ଡକ୍ଟର ପେଜେସ୍କିଆନ୍ ଶ୍ରୀ ମୋଦିଙ୍କୁ ଅବଗତ କରାଇଛନ୍ତି. ଆମେରିକା ଏବଂ ଇରାନ୍ ମଧ୍ୟରେ ବୁଝାମଣାକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିବା ସହ ଏହି ପ୍ରସଙ୍ଗରେ ଭାରତର ଦୃଷ୍ଟିକୋଣ ଉପରେ ଆଲୋକପାତ କରିଛନ୍ତି. ସମସ୍ତ ପ୍ରସଙ୍ଗକୁ ଆଲୋଚନା ଏବଂ କୂଟନୈତିକ ମାଧ୍ୟମରେ ସମାଧାନ କରିବା ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି. ସ୍ଥାୟୀ ଶାନ୍ତି ଏବଂ ସ୍ଥିରତାକୁ ସୁନିଶ୍ଚିତ କରିବା ତଥା ନୌଚାଳନା ଓ ବାଣିଜ୍ୟ ସ୍ୱାଧୀନତାକୁ ସୁରକ୍ଷା ଦେବା ପାଇଁ ନିରନ୍ତର ପ୍ରୟାସ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି. ଶାନ୍ତି, ସ୍ଥିରତା ଏବଂ ଆଞ୍ଚଳିକ ସହଯୋଗକୁ ସମର୍ଥନ କରିବାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କରିଥିବା ପ୍ରୟାସକୁ ଇରାନ୍ ରାଷ୍ଟ୍ରପତି ଡକ୍ଟର ପେଜେସ୍କିଆନ୍ ଉଚ୍ଚ ପ୍ରଶଂସା କରିଛନ୍ତି. ଭାରତରେ ସ୍ଥିତ ଇରାନ୍ ଦୂତାବାସ ଦେଇଥିବା ସୂଚନା ଅନୁଯାୟୀ ଆଲୋଚନା କାଳରେ ଭାରତରେ ବ୍ରିକ୍ସ ଶକ୍ତିମନ୍ତ୍ରୀଙ୍କ ସଫଳ ବୈଠକ ଆୟୋଜନ ନେଇ ଡକ୍ଟର ପେଜେସ୍କିଆନ୍ ସନ୍ତୋଷ ବ୍ୟକ୍ତ କରିଛନ୍ତି. ବ୍ରିକ୍ସ ଭଳି ବହୁପକ୍ଷୀୟ ମଞ୍ଚ ମାଧ୍ୟମରେ ଇରାନ୍ ଏବଂ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ଓ ସମ୍ପର୍କ ଅଧିକ ବ୍ୟାପକ ହେବ ବୋଲି ଇରାନ୍ ରାଷ୍ଟ୍ରପତି ଆଶା ବ୍ୟକ୍ତ କରିଛନ୍ତି. ଆଲୋଚନା କାଳରେ ଭାରତ ସହ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ସହଯୋଗ ନେଇ ମାର୍ଗ ଉନ୍ମୁକ୍ତ କରିବାରେ ଇରାନ୍ର ଅଙ୍ଗୀକାରବଦ୍ଧତା ଉପରେ ଇରାନ୍ ରାଷ୍ଟ୍ରପତି ଡକ୍ଟର ପେଜେସ୍କିଆନ୍ ଆଲୋକପାତ କରିଛନ୍ତି. ପଶ୍ଚିମ ଏସିଆରେ ସଂଘର୍ଷ ପରିସ୍ଥିତିକୁ ଦୃଷ୍ଟିରେ ରଖି ପେଟ୍ରୋକେମିକାଲ୍ସ ଉତ୍ପାଦଗୁଡ଼ିକ ଉପରେ ଛାଡ଼ ହୋଇଥିବା ସୀମାଶୁଳ୍କକୁ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି. ପୂର୍ବରୁ ଏହି ଛାଡ଼ ସମୟସୀମା ଗତକାଲି ପର୍ଯ୍ୟନ୍ତ ସୀମିତ ରହିଥିଲା. ଘରୋଇ ବଜାରରେ ପେଟ୍ରୋକେମିକାଲ୍ସ ଉତ୍ପାଦର ଉପଲବ୍ଧତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି. ସୀମାଶୁଳ୍କ ଛାଡ଼ ହୋଇଥିବା ଉତ୍ପାଦଗୁଡ଼ିକର ତାଲିକା ପୂର୍ବରୁ ସରକାର ଘୋଷଣା କରିସାରିଛନ୍ତି. ଦେଶର ଉତ୍ପାଦନ କ୍ଷେତ୍ରକୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳନ କରୁଛି। ପ୍ଲାଷ୍ଟିକ୍, ପ୍ୟାକେଜିଂ, ବୟନଶିଳ୍ପ, ଔଷଧ, ରସାୟନିକ କ୍ଷେତ୍ର, ଅଟୋମୋଟିଭ୍ ସାମଗ୍ରୀ ଏବଂ ଅନ୍ୟାନ୍ୟ ଉତ୍ପାଦନ କ୍ଷେତ୍ର ଏହାଦ୍ୱାରା ସୁଫଳ ପାଇବେ ବୋଲି ଆଶା କରାଯାଇଛି। ଚଳିତ ବର୍ଷର ଅମରନାଥ ଯାତ୍ରା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜାମ୍ମୁ କାଶ୍ମୀରରେ ପ୍ରାୟ 55,000 ଶ୍ରଦ୍ଧାଳୁଙ୍କ ପାଇଁ ସୁରକ୍ଷିତ ରହଣି ବ୍ୟବସ୍ଥା କରାଯାଇଛି। ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ଆସନ୍ତାକାଲି ଜାମ୍ମୁ ଭଗବତୀନଗର ବେସ୍ କ୍ୟାମ୍ପରୁ ବାହାରିବେ। ଆମ ଜାମ୍ମୁ ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ ଅମରନାଥ ମନ୍ଦିର ବୋର୍ଡର ଅଧ୍ୟକ୍ଷ ତଥା ଉପରାଜ୍ୟପାଳ ମନୋଜ ସିହ୍ନା 4:00 ପ୍ରଥମ ଦଳର ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। 57-ଦିନିଆ ଏହି ତୀର୍ଥଯାତ୍ରା ଆସନ୍ତା ଶୁକ୍ରବାରଠାରୁ ଅନନ୍ତନାଗର ପାରମ୍ପରିକ ନନୱାନ ପହଲଗାମ୍ ଏବଂ ବାଲତାଲ ପଥ ଦେଇ ଯାତ୍ରା କରିବ। 29ତମ ଜାତୀୟ ଇ ଗଭର୍ଣ୍ଣାନ୍ସ ସମ୍ମିଳନୀ ଆଜିଠାରୁ ଜୟପୁରଠାରେ ଆରମ୍ଭ ହେବ। ରାଜସ୍ଥାନର ଆନ୍ତର୍ଜାତିକ କେନ୍ଦ୍ରଠାରେ ଏହି ଦୁଇଦିନିଆ ସମ୍ମିଳନୀର ଆୟୋଜନ କରାଯାଇଛି। ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଓ ରାଜସ୍ଥାନ ସରକାରଙ୍କ ଦ୍ୱାରା ମିଳିତ ଭାବେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି। ବିକଶିତ ଭାରତ 2047, ଏଆଇ ସକ୍ଷମ, ତଥ୍ୟ ଚାଳିତ ଏବଂ ସୁରକ୍ଷିତ ଡିଜିଟାଲ୍ ପ୍ରଶାସନ ପ୍ରସଙ୍ଗ ଆଧାରରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ। ସମ୍ମିଳନୀ ଅବସରରେ ଜାତୀୟ ଇ ଗଭର୍ଣ୍ଣାନ୍ସ ପୁରସ୍କାର ପ୍ରଦାନ କରାଯିବ। କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ମୋଟ 2,700 ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିବେ। ବିଭିନ୍ନ ପ୍ରସଙ୍ଗ ଆଧାରରେ ସମ୍ମିଳନୀ ଅବସରରେ ସ୍ୱତନ୍ତ୍ର ଆଲୋଚନା ବୈଠକମାନ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଜାଞ୍ଜିବରର ବିକାଶରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ତାଞ୍ଜାନିଆ ରାଷ୍ଟ୍ରପତି ହୁସେନ ଅଲ୍ଲି ୱିନ୍ୱି ଉଚ୍ଚ ପ୍ରଶଂସା କରିଛନ୍ତି। ତାଞ୍ଜାନିଆରେ ଅବସ୍ଥାପିତ ଭାରତର ଉଚ୍ଚାୟୁକ୍ତ ବିଶ୍ୱଦୀପ ଦେ ଗତକାଲି ଷ୍ଟେଟ୍ ହାଉସ୍ଠାରେ ରାଷ୍ଟ୍ରପତି ହୁସେନ ଅଲ୍ଲିଙ୍କୁ ସାକ୍ଷାତ କରିଥିଲେ। ଉଚ୍ଚାୟୁକ୍ତ ଶ୍ରୀ ଦେଙ୍କୁ ରାଷ୍ଟ୍ରପତି ସ୍ୱାଗତ କରିବା ସହ ଆଇଆଇଟି ମାଡ୍ରାସ୍ ମାଧ୍ୟମରେ ଜାଞ୍ଜିବରରେ ନିବେଶ, ବୃତ୍ତିଗତ ତାଲିମ ଏବଂ ନବସୃଜନ ପଦକ୍ଷେପକୁ ଶ୍ରୀ ହୁସେନ ଅଲ୍ଲି ଉଚ୍ଚ ପ୍ରଶଂସା କରିଛନ୍ତି। ଚଳିତ ମାସରେ ଭାରତ ଗସ୍ତରେ ଆସିବା ପାଇଁ ରାଷ୍ଟ୍ରପତି ହୁସେନ ଅଲ୍ଲିଙ୍କୁ ଉଚ୍ଚାୟୁକ୍ତ ଶ୍ରୀ ଦେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି। ଭାରତ ଇଂଲଣ୍ଡ ମଧ୍ୟରେ ପୁରୁଷ ବର୍ଗ ଟି20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ ଆଜିଠାରୁ ଆରମ୍ଭ ହେଉଛି। 5-ଟିକିଆ ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ଚେଷ୍ଟର ଲି ଷ୍ଟ୍ରିଟ୍ର ରିଭରସାଇଡ୍ ଗ୍ରାଉଣ୍ଡଠାରେ ଖେଳାଯିବ। ଭାରତୀୟ ସମୟ ରାତି 10:00 ଏହି ମ୍ୟାଚ୍ ଆରମ୍ଭ ହେବ। ଶ୍ରେୟସ୍ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଏହି ସିରିଜ୍ ଖେଳିବାକୁ ଯାଉଛି। ଦଳରେ ବୈଭବ ସୂର୍ଯ୍ୟବଂଶୀ ସାମିଲ ଅଛନ୍ତି। ଆୟରଲାଣ୍ଡଠାରୁ 2-0 ଟି20 ସିରିଜ୍ ହାରିବା ପରେ ଲୟକୁ ଫେରିବାକୁ ଭାରତୀୟ ଦଳ ପାଇଁ ଏହା ଏକ ସୁଯୋଗ ବୋଲି ବିବେଚନା କରାଯାଉଛି। ଦ୍ୱିତୀୟ ଟି20 ମ୍ୟାଚ୍ ଶନିବାର ଦିନ ମାଞ୍ଚେଷ୍ଟରଠାରେ, ତୃତୀୟ ମ୍ୟାଚ୍ ଆସନ୍ତା 7 ନଟିଂହାମ୍ଠାରେ ଖେଳାଯିବ। ସିରିଜ୍ର ଚତୁର୍ଥ ମ୍ୟାଚ୍ 9 ବ୍ରିଷ୍ଟଲ୍ଠାରେ ଏବଂ ପଞ୍ଚମ ମ୍ୟାଚ୍ 11 ସାଉଥାମ୍ପ୍ଟନ୍ଠାରେ ଖେଳାଯିବ। ଏହି ଗସ୍ତ ଅବସରରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ 3 ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବାର କାର୍ଯ୍ୟସୂଚୀ ରହିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସକାଳେ ଗ୍ରୁପ୍ 32 ପର୍ଯ୍ୟାୟ ମ୍ୟାଚ୍ରେ ଫ୍ରାନ୍ସ ସ୍ୱିଡେନ୍କୁ 3-0 ଗୋଲ୍ରେ ପରାସ୍ତ କରିଛି। ଏଥିସହ ଫ୍ରାନ୍ସ ଗ୍ରୁପ୍ 16 ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ନରୱେ ଆଇଭରିକୋଷ୍ଟକୁ 2-1 ଗୋଲ୍ରେ ପରାସ୍ତ କରିଛି। ଗ୍ରୁପ୍ 16 ପର୍ଯ୍ୟାୟ ମ୍ୟାଚ୍ରେ ନରୱେ ବ୍ରାଜିଲ୍ ବିପକ୍ଷରେ ଖେଳିବ। ଗ୍ରୁପ୍ 32 ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ଆଜି ମେକ୍ସିକୋ ଏବଂ ଇକ୍ୱେଡର ମଧ୍ୟରେ ମ୍ୟାଚ୍ ହେବାକୁ ଥିବାବେଳେ ଇଂଲଣ୍ଡ ଓ କଙ୍ଗୋ ପରସ୍କରକୁ ଭେଟିବେ। ମରକୋ, ପାରାଗୁଏ, ବ୍ରାଜିଲ୍ ଏବଂ କାନାଡ଼ା ଗ୍ରୁପ୍ 16 ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼ ଏବଂ ପଞ୍ଜାବକୁ ଆସନ୍ତା 2 ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ଲଦାଖ ଏବଂ ଉତ୍ତରାଖଣ୍ଡର ଅନ୍ୟ ଅଞ୍ଚଳଗୁଡ଼ିକୁ ଗତକାଲି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିଥିବାର ପାଣିପାଗ ବିଭାଗ ସୂଚନା ଦେଇଛି। ଓଡ଼ିଶା ସମେତ ଅନ୍ୟ କେତେକ ରାଜ୍ୟରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଉଛି ଭିଭିଜି ରାମଜି ଆଇନ। ଆଇନ ଅଧୀନରେ ମଜୁରୀ ବୃଦ୍ଧି ନେଇ ବିଜ୍ଞପ୍ତି ପ୍ରକାଶ କଲେ କେନ୍ଦ୍ର ସରକାର। ଶାନ୍ତି, ସ୍ଥିରତା ଏବଂ ଆଞ୍ଚଳିକ ସହଯୋଗକୁ ସମର୍ଥନ କରିବାରେ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ଉଚ୍ଚ ପ୍ରଶଂସା କଲେ ଇରାନ ରାଷ୍ଟ୍ରପତି। ପେଟ୍ରୋକେମିକାଲ୍ସ ଉତ୍ପାଦଗୁଡ଼ିକ ଉପରେ ଛାଡ଼ ହୋଇଥିବା ସୀମାଶୁଳ୍କ ସମୟସୀମା ଆସନ୍ତା 15 ତାରିଖକୁ ବୃଦ୍ଧି। ଚଳିତ ବର୍ଷର ଅମରନାଥ ଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି ଏବଂ ଭାରତ ଇଂଲଣ୍ଡ ପୁରୁଷ ବର୍ଗ ଟି20 ପାଞ୍ଚଟିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଆଜି ଖେଳାଯିବ ପ୍ରଥମ ମ୍ୟାଚ୍। ସମ୍ବାଦ ଶେଷ ହେଲା।